ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆଦିଲ୍ଲୀ ଗସ୍ତ କାଳରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ସାକ୍ଷାତ କରି ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ଅବଗତ କରାଇଛନ୍ତି। ଆଗାମୀ ଦିନରେ ପୁଲିସ୍ ବାହିନୀକୁ ସଶକ୍ତ କରିବା ଲାଗି 12,000 ଅଧିକ ନିଯୁକ୍ତି ସହ 20 ନୂଆ ସାଇବର ପୁଲିସ୍ ଷ୍ଟେସନ୍ ସ୍ଥାପନ ଓ ପ୍ରତ୍ୟେକ ଥାନାରେ ଗୋଟିଏ ଲେଖାଏଁ କ୍ରାଇମ୍ ସିନ୍ ଅଫିସର ପଦବୀ ସୃଷ୍ଟି ପାଇଁ ଆଲୋଚନା ହୋଇଛି। ଟ୍ରାଫିକ୍ ସମସ୍ୟା ଦୂର କରିବା ଲାଗି 2,000 ନୂଆ ଟ୍ରାଫିକ୍ ପୁଲିସ୍ ପଦବୀ ସହ ଓଡ଼ିଶା ଶିଳ୍ପ ସୁରକ୍ଷା ବାହିନୀ ଗଠନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶାହା ଆସନ୍ତା 6 ମାସ ପାଇଁ ପ୍ରଶାସନର ସମସ୍ତ ସ୍ତରରେ ନୂଆ ଅପରାଧିକ ଆଇନର କାର୍ଯ୍ୟକାରିତାକୁ ପ୍ରାଥମିକତା ଦେବାକୁ ପରାମର୍ଶ ଦେଇଥିବା ଜଣାପଡ଼ିଛି। ରାଜ୍ୟରେ ଶିଳ୍ପ ପ୍ରଗତିକୁ ତ୍ୱରାନ୍ୱିତ କରିବା ଲାଗି 13 ଚୁକ୍ତି ସ୍ୱାକ୍ଷରିତ ହୋଇଥିବା ବେଳେ 15 ନିବେଶ ଲାଗି ପ୍ରସ୍ତାବ ଆସିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ନୂଆଦିଲ୍ଲୀ ଗସ୍ତରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟକୁ 1,03,090 କୋଟି ଟଙ୍କାର ପୁଞ୍ଜିନିବେଶ ଆସିବ ଏବଂ ଏହାଦ୍ୱାରା 95,195 ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ସେ କହିଛନ୍ତି ଭାରତୀୟ ତୈଳ ନିଗମ ସହ ହୋଇଥିବା ଚୁକ୍ତି ଅନୁଯାୟୀ ରାଜ୍ୟରେ 58,042 କୋଟି ଟଙ୍କାର ପୁଞ୍ଜିନିବେଶ ଦ୍ୱାରା 24,000 ନିଯୁକ୍ତି ସୃଷ୍ଟି ହେବ। ଏହି ଗସ୍ତ କାଳରେ ମୁଖ୍ୟମନ୍ତ୍ରୀ 25ରୁ ଅଧିକ ଶିଳ୍ପପତିମାନଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି।
ଆଇଓସିଏଲ୍ ତରଫରୁ ଏମ୍ଓୟୁ ସାଇନ୍ ହେଲା ଏବଂ ଆଗରୁ ମଧ୍ୟ ଆଲୋଚନା ହୋଇଥିବା ପରିପ୍ରେକ୍ଷୀରେ 13 ବିଭିନ୍ନ ପ୍ରକାରର ପ୍ରକଳ୍ପ ଆମ ସହିତ ଆଲୋଚନା କରି ଏମ୍ଓୟୁ ସାଇନ୍ କରିଛନ୍ତି ଏବଂ ସେଥିରେ 15 ଇନ୍ଭେଷ୍ଟମେଣ୍ଟ ଇଣ୍ଡେଣ୍ଟ ମଧ୍ୟ ଆମକୁ ପ୍ରାପ୍ତ ହୋଇଛି। ଇଏ ଯଦି ସମସ୍ତଙ୍କୁ ମିଶାଇବା ତାହେଲେ 1,03,090 କୋଟି ଟଙ୍କାର ପ୍ରସ୍ତାବ ଆସିଛି। ସେଥିରେ 95,195 ନିଯୁକ୍ତିର ମଧ୍ୟ ସୁଯୋଗ ସୃଷ୍ଟି ହୋଇଛି ଏବଂ ଏଥିରେ ଆଇଓସିଏଲ୍ର ଯେଉଁ ଏମ୍ଓୟୁ ସାଇନ୍ ହୋଇଛି ସେଥିରେ 24,000 ନିଯୁକ୍ତି ହେବାର ମଧ୍ୟ ସୁଯୋଗ ଆମ ପାଖରେ ଆସିକି ପହଞ୍ଚିଛି।
ରାଜ୍ୟରେ ଆସନ୍ତାକାଲି ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଯୋଜନାର ଶୁଭାରମ୍ଭ ହେବ। କଟକ ବାଲିଯାତ୍ରା ପଡ଼ିଆରେ ମୁଖ୍ୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, 2 ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ କନକବର୍ଦ୍ଧନ ସିଂହଦେଓ ଏବଂ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଯୋଗଦେବେ। ରାଜ୍ୟରେ ଥିବା 1,405 ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯିବ। କେନ୍ଦ୍ରାପଡ଼ାରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଆୟୁଷ୍ମାନ ଭାରତ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ସେହିପରି ନୟାଗଡ଼ରେ ମନ୍ତ୍ରୀ ସୁରେଶ ପୂଜାରୀ, ନବରଙ୍ଗପୁରରେ ରବିନାରାୟଣ ନାୟକ, କୋରାପୁଟରେ ନିତ୍ୟାନନ୍ଦ ଗଣ୍ଡ, ଢେଙ୍କାନାଳରେ କୃଷ୍ଣଚନ୍ଦ୍ର ପାତ୍ର, ଯାଜପୁରରେ ପୃଥ୍ୱୀରାଜ ହରିଚନ୍ଦନ, ଗଞ୍ଜାମରେ ମନ୍ତ୍ରୀ ବିଭୂତିଭୂଷଣ ଜେନା, ମୟୂରଭଞ୍ଜରେ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର, ପୁରୀରେ ସୂର୍ଯ୍ୟବଂଶୀ ସୁରଜ, ଖୋର୍ଦ୍ଧାରେ ପ୍ରଦୀପ ବଳସାମନ୍ତ, କେଉଁଝରରେ ଗଣେଶ ରାମ ସିଂ ଖୁଣ୍ଟିଆ ଓ ଜଗତସିଂହପୁରରେ ସମ୍ପଦ ଚନ୍ଦ୍ର ସ୍ୱାଇଁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମହିଳା ଓ ଶିଶୁ ବିକାଶ ବିଭାଗ ସମ୍ମିଳନୀ କକ୍ଷରେ ବିଭାଗୀୟ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। ଏହି ଅବସରରେ ବିଭିନ୍ନ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ଟେକ୍ ହୋମ୍ ରାସନ ଉତ୍ପାଦନ ମଡେଲଗୁଡ଼ିକ ଉପରେ ଆଲୋଚନା କରାଯାଇଥିଲା। ଆସନ୍ତା 3 ମଧ୍ୟରେ ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରକୁ ସକ୍ଷମ ଅଙ୍ଗନବାଡ଼ିରେ ପରିଣତ କରିବା ନିମନ୍ତେ ଯୋଜନା ପ୍ରସ୍ତୁତ ଲାଗି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଶିଳ୍ପ ନିର୍ଦ୍ଦେଶକ ଡି ପ୍ରଶାନ୍ତ କୁମାର ରେଡ୍ଡି ନୂଆପଡ଼ା ଜିଲ୍ଲା ଗସ୍ତରେ ଯାଇ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଗସ୍ତକାଳରେ ସେ ଖରିଆ ରୋଡ୍ସ୍ଥିତ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ଛାତ୍ରୀନିବାସ ଏବଂ ସୁନାବେଡ଼ା ଅଭୟାରଣ୍ୟ ମଧ୍ୟରେ ଅବସ୍ଥିତ ସୁନାଦେଇ ମନ୍ଦିର ଓ ଧର୍ମଶାଳା ପରିଦର୍ଶନ କରି ଲୋକଙ୍କଠାରୁ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ବ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ହୋମିଓପାଥିକ୍ ଚିକିତ୍ସାର ଜନକ ଡାକ୍ତର ସାମୁଏଲ୍ ହେନିମାନଙ୍କର ଜନ୍ମଦିନ ଏପ୍ରିଲ୍ 10 ବିଶ୍ୱ ହୋମିଓପାଥି ଦିବସ ଭାବେ ପାଳନ କରାଯାଉଛି। ବିଭିନ୍ନ ରୋଗର ଚିକିତ୍ସା କ୍ଷେତ୍ରରେ ହୋମିଓପାଥି ଗୋଟିଏ ବିକଳ୍ପ ସ୍ୱାସ୍ଥ୍ୟ ଚିକିତ୍ସା ପଦ୍ଧତି। ବିଶ୍ୱର 80 ଅଧିକ ଦେଶରେ ହୋମିଓପାଥି ଚିକିତ୍ସାକୁ ଗ୍ରହଣ କରାଯାଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ହୋମିଓପାଥି ଚିକିତ୍ସାକୁ ମାନ୍ୟତା ଦେବା ସହିତ ଏହି ଚିକିତ୍ସାର ଗୁଣବତ୍ତା ରହିଛି ବୋଲି ସଂଗଠନ ପକ୍ଷରୁ କୁହାଯାଇଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହାୟତା ଯୋଗୁଁ ହୋମିଓପାଥି ଚିକିତ୍ସା ଦେଶରେ ସଫଳ କାର୍ଯ୍ୟକାରୀ କରାଯାଇଛି। ରାଜ୍ୟରେ 560 ହୋମିଓପାଥିକ ଡାକ୍ତରଖାନା ଓ 4 ହୋମିଓପାଥି ମହାବିଦ୍ୟାଳୟ ରହିଛି। ଚଳିତ ବର୍ଷର ହୋମିଓପାଥି ଦିବସର ବାର୍ତ୍ତା ରହିଛି ଅଧ୍ୟୟନ, ଅଧ୍ୟାପନ ଓ ଅନୁସନ୍ଧାନ। ରାଜ୍ୟ ସରକାରଙ୍କ ଦ୍ୱାରା ସ୍ଥାପିତ ବିଶ୍ୱ ଦକ୍ଷତା କେନ୍ଦ୍ରରେ 2025-26 ବର୍ଷ ନିମନ୍ତେ ବିକାଶ ତାଲିମ ପାଠ୍ୟକ୍ରମରେ ନାମ ଲେଖା ପାଇଁ ଅନ୍ଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଗ୍ରହୀ ଛାତ୍ରଛାତ୍ରୀମାନେ ଆସନ୍ତା 3 ସୁଦ୍ଧା ଏଥିପାଇଁ worldskillcenter.org ୱେବ୍ସାଇଟ୍ରେ ଆବେଦନ କରିପାରିବେ। ଗଞ୍ଜାମ ଜିଲ୍ଲାରେ ଅଂଶୁଘାତଜନିତ ସ୍ୱାସ୍ଥ୍ୟ ସମସ୍ୟାର ମୁକାବିଲା ଲାଗି ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଥିଲାଗି ସ୍ୱତନ୍ତ୍ର ଶଯ୍ୟା ସହ ଜୀବନ ରକ୍ଷାକାରୀ ଔଷଧ ଓ କଣ୍ଟ୍ରୋଲ୍ ରୁମ୍ ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ଆରାଧ୍ୟ ଦେବୀ ମା' ବୁଢ଼ୀ ଠାକୁରାଣୀ ମାଉସୀ ମା' ଘରେ ପହଞ୍ଚିଛନ୍ତି। ସେଠାରେ ପିଠାପଣା ଆଦି ଭୋଗ ଲାଗିବା ପରେ ମା'ଙ୍କ ଘଟ ଖାସ୍ପା ସାହି ପରିକ୍ରମା କରିଥିଲା। ମା'ଙ୍କ ଯିବା ବାଟରେ ମହିଳାମାନେ ହଳଦୀପାଣି ପକାଇବା ସହ ଅସ୍ଥାୟୀ ମଣ୍ଡପରେ ମା'ଙ୍କ ପୂଜାର୍ଚ୍ଚନା କରିଛନ୍ତି। ଭଦ୍ରକ ଜିଲ୍ଲାରେ ମାଣ୍ଡିଆ ଚାଷ ପାଇଁ କୃଷକମାନେ ଆଗ୍ରହ ପ୍ରକାଶ କରୁଛନ୍ତି। ଗତକାଲି ଜିଲ୍ଲା କୃଷି ଅଧିକାରୀ ଓ ବିଶେଷଜ୍ଞମାନେ ଜିଲ୍ଲାର ବନ୍ତ ବ୍ଲକର ଟିଲୋ, ଦେବତାଗଡ଼ିଆ, ଓଡ଼ଙ୍ଗ ଆଦି ପଞ୍ଚାୟତ ପରିଦର୍ଶନ କରି ଚାଷୀମାନଙ୍କ ମଧ୍ୟରେ ମାଣ୍ଡିଆ ଓ ରବି ଚାଷ ପାଇଁ ସଚେତନତା ସୃଷ୍ଟି କରିଥିଲେ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।